ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସଙ୍ଗୀତା ପଣ୍ଡା। ଆଜ୍ ରଙ୍ଗର ପରବ ହୋଲି। ଗାଁନୁ ନେଇକିରି ସହର ତ ଖୁବ୍ ଉଷ୍ଣାକିଥି ଲୋକେ ହୋଲି ଉତ୍ସବ ମନାଉଛନ୍। ହୋଲି ଉତ୍ସବ ପାଲୁନାଘୁନୁ ଆଜ୍ ସକାଳୁ ମନ୍ଦିରମାନଙ୍କେ ଖାସ୍ ପୂଜାପାଠ କରାଯାଉଛେ। ଗଲାକାଲ ଚନ୍ଦ୍ରଗ୍ରହଣ ଥିବାନୁ ପଶ୍ଚିମ ଓଡ଼ିଶାର ସବୁ ଜାଗାନ ପହପହନୁ ଗୁଣିଖାଇ ମନାଯାଇଥିଲା। ତା ଋତୁରୁ ଆଜ୍ ହୋଲି ଖେଳା ହେଉଛେ। ହୋଲି ପାଳନ ସମୟଥି ଦୁର୍ଘଟଣା ରୋକବାର ଲାଗି ରାଜ୍ୟ ପୁଲିସ୍ ଆଉ ଅଗ୍ନିଶମ ବିଭାଗ ତରଫୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟପାଳ କହିଛନ୍, ରଙ୍ଗର ପରବ ହୋଲି ସମକର ଜୀବନଥି ସୁଖ ଶାନ୍ତି ଆନନ୍ଦ ଭରିଦେଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଅବସରରେ ସମକର ଭିତରେ ଭାଇଚାରା ଆର୍ ସାମାଜିକ ସଦ୍ଭାବନା ବରକସ ହେଉ ବୋଲି ଆହ୍ୱାନ ଦେଇଛନ୍। ଓଡ଼ିଶାନ ଛଥାକିଆ ଗ୍ରୀନ୍ଫିଲ୍ଡ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପ ନିର୍ମାଣ ଲାଗି ଭାରତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫୁ ଲେଟର ଅଫ୍ ଆୱାର୍ଡ ଜାରି କରାଯାଇଛି। ଏହି ପ୍ରକଳ୍ପଥି ତିନିଟା ପ୍ୟାକେଜ୍ ଜରିଆ ରାମେଶ୍ୱରନୁ ଟାଙ୍ଗିତ 111 କିଲୋମିଟର ଲମ୍ବା ରିଙ୍ଗ ରୋଡ୍ ତିଆରି କରାଯିବା। ପ୍ରକଳ୍ପ ମୂଲ ହେବାରୁ 30 ମାସ ଭିତରେ କାମ ସାରବାରକେ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ତିନିଟା ନିର୍ମାଣ ସଂସ୍ଥାକେ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଦେଇକରି ତିନିଟା ସ୍ପେଶାଲ ଟ୍ରେନ୍ ନିୟମିତ ଚଳାଚଳ କରବାରକେ ରେଲ ମନ୍ତ୍ରଣାଳୟ ତରଫୁ ଅନୁମୋଦନ କରାଯାଇଛି। ରେଲ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟ ସରକାରଙ୍କର ଅନୁରୋଧ ଉତ୍ତରୁ ଶାଲିମାର ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍, ଚର୍ଲାପାଲି ଶାଲିମାର ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆଉ ଭଞ୍ଜପୁର ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଓଡ଼ିଶା ଦେଇକରି ନିୟମିତ ଭାବେ ଚଳାଚଳ କରବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ବୋଲି ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଜନତା ପାର୍ଟି ଦୁହି ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଆଉ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାବାର ସହିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଦଳର ସମର୍ଥନ ଘୋଷଣା କରିଛନ୍। ଦଳର ସଭାପତି ଶ୍ରୀ ରାୟଙ୍କୁ ସମର୍ଥନ ଦେଇସାରିଛନ୍। ନିଜର ଶକ୍ତି ବୋଲେ ଦିଲ୍ଲୀପ ରାୟ ରାଜ୍ୟସଭାକେ ଯିବାର କ୍ଷମତା ରଖିଛନ୍ ବୋଲି ଗଲାକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବାକାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଶୁକ୍ରବାର ଦିନ କଟକ ମୁଣ୍ଡୁଲିଠାରେ ଥିବା ସିଆଇଏସ୍ଏଫ୍ ସ୍ଥାପନା ଦିବସ ସମାରୋହଥି ଶ୍ରୀ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏତାର ସହିତ ଭୁବନେଶ୍ୱରନ ଜନସଭାକେ ଉଦ୍ବୋଧନ ଦେଇକରି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଗସ୍ତକେ ନେଇକରି ପୁଲିସ୍ ପ୍ରଶାସନ ତରଫୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଣ୍ଡୁଲି ସମାରୋହ ସ୍ଥଳର 5 କିଲୋମିଟର ପରିଧିକେ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି। ଚଲତି ଶିକ୍ଷାବଛରଥି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ପାଠ୍ୟକ୍ରମଥି ନାଁ ଲେଖାବାର ସମୟକେ ଆଇବା 15 ତାରିଖ ତକ୍ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ଇଗ୍ନୋର ୱେବ୍ସାଇଟ୍ www.igno.ac.in ଇ ବାବଦେ ଅତ୍କାଥି ସୂଚନା ପାଇପାରିବେ। ମେଦବହୁଳତା ଗୋଟିଏ ରୋଗ ନାଇଁ ହେଲେ ଭିଲ୍ ଇଟା ବହୁତଟି ରୋଗର କାରଣ ଭାବେ ଚିହ୍ନଟ କରାଯାଇଛି। ମେଦବହୁଳତାର କାରଣ ଆର୍ ଇତାକେ ନିୟନ୍ତ୍ରଣ କରବାର ଲାଗି ଜନସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜ୍ ବିଶ୍ୱ ମେଧବହୁଳତା ଦିବସ ପାଳନ କରାଯାଉଛି। 2020 ମସିହାନୁ ଫି ବଛର March 4 ଦିନ ଏହି ଦିବସ ପାଳନ ହୋଇଆସୁଛି। ମେଧବହୁଳତା ରୋଗର ହେଉଛି ଭିନ୍ ଭିନ୍ କୋଟି କୋଟି କାରଣ ଏ ବଛରର ବିଷୟବସ୍ତୁ। ବିଶ୍ୱସ୍ତରଥି ମେଧବହୁଳତା ସମସ୍ୟାର ମୁକାବିଲାର ଲାଗି ସାମୂହିକ ଆର୍ ବ୍ୟବସ୍ଥିତ ପଦକ୍ଷେପ ଦିଗେ ଉଜାଗର କରବାର ଲାଗି ଏ ବଛର ଏ ବାର୍ତ୍ତା ରଖାଯାଇଛି। ମେରା ଯୁବା ଭାରତ କଳାହାଣ୍ଡି ଶାଖା ଆଉ ସିଆର୍ପିଏଫ୍ର 64 ବେଟାଲିୟନ୍ ତରଫୁ ଗଲାକାଲି ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ହୋଇଯାଇଛି। ସିଆର୍ପିଏଫ୍ର ଅଟାଙ୍ଗୁଡ଼ା କ୍ୟାମ୍ପ ପରିସରନ ହୋଇଥିବା କାର୍ଯ୍ୟକ୍ରମଥି ବେଟାଲିୟନ୍ର କମାଣ୍ଡାଣ୍ଟ ଅଜୟ କୁମାର, ଡେପୁଟି କମାଣ୍ଡାଣ୍ଟ ଜିତ୍ ବାହାନ ଉରାନ, ସଚ୍ଚିଦାନନ୍ଦ ପାତ୍ରଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଉତ୍ତରୁ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମଦନପୁର ରାମପୁର ଆର୍ ଭବାନୀପାଟଣା ବ୍ଲକର 40 ଜଣ ଆଦିବାସୀ ଜୁଆନ୍ ପିଲାଟୁକିଲ୍ କେରଳ ଯାତ୍ରା କରିଛନ୍। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ପାଗ ସୁଖା ରହିବା। ଆଇବା ହପ୍ତେ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗି ଜାଗାନ ଗଲାକାଲି ଦିନର ତାପମାତ୍ରା 35 ଡିଗ୍ରୀ ରହିଥିଲା। ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ଦିନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।